આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ବ୍ରିକ୍ସ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜେଏମ୍ଏମ୍ ଏବଂ ଆର୍ଜେଡି ଘୋଷଣା କଲେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାମୁଦ୍ରିକ ଝଡ଼ରେ ଆଜି ପରିବର୍ତ୍ତିତ ହେବ ପୂର୍ବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ। ସମ୍ଭାବ୍ୟ ବାତ୍ୟା ନେଇ 9 ଜିଲ୍ଲାରେ ମନ୍ତ୍ରୀଙ୍କୁ ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଶ୍ରୀ କର୍ତ୍ତାରପୁର ସାହିବ କରିଡର ଚୁକ୍ତିର ସମୟସୀମାକୁ ଆଉ 5 ବୃଦ୍ଧି କରିବାକୁ ଭାରତ ପାକିସ୍ତାନ ସହମତ ଏବଂ ଭାରତ ଓ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ହକି ପ୍ରତିଯୋଗିତା ଆଜିଠୁ ଆରମ୍ଭ। ରୁଷର କାଜାନ୍ଠାରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବା ପରିପ୍ରେକ୍ଷୀରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗତ 5 ମଧ୍ୟରେ ଦୁଇ ନେତା ପ୍ରଥମ ଥର ପାଇଁ ପରସ୍କର ସହ ଆଲୋଚନା କରିବେ। ବ୍ରିକ୍ସ ଅଧିବେଶନକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ। ରୁଷ ଏବଂ ଇରାନ୍ ରାଷ୍ଟ୍ରପତିଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ରୁଷିଆ ୟୁକ୍ରେନ୍ ବିବାଦରେ ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ବେଳେ କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେନିସ୍କ୍ୟାନ୍ଙ୍କ ସହ ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା ହୋଇଛି। ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ଏବଂ କୂଟନୈତିକ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଆଫଗାନିସ୍ତାନବାସୀଙ୍କୁ ମାନବିକ ସହାୟତା ଜାରି ରଖିବା ସହିତ ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଉପରେ ଦୁଇ ନେତା ଗୁରୁତ୍ୱ ପ୍ରଦାନ କରିଥିଲେ। ଇରାନ୍ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଶ୍ରୀ ମୋଦି ଆଲୋଚନା କାଳରେ ଦୋହରାଇଥିଲେ। ଚବାହାର ବନ୍ଦର ଏବଂ ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ ପରିବହନ କରିଡର ସମେତ ଦୁଇ ଦେଶ ମଧ୍ୟରେ ସହଯୋଗର ପ୍ରମୁଖ କ୍ଷେତ୍ର ଉପରେ ଦୁଇ ନେତା ଆଲୋଚନା କରିଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜେଏମ୍ଏମ୍ ଏବଂ ଆର୍ଜେଡି ତାଙ୍କର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଜେଏମ୍ଏମ୍ 35 ଜଣ ଏବଂ ଆର୍ଜେଡି 6 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବରହେତ୍ ଆସନରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ବାଚସ୍କତି ରବୀନ୍ଦ୍ରନାଥ ମାହତୋ ନଲା ବିଧାନସଭା ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଗଣ୍ଡେ ଆସନରୁ କଳ୍ପନା ସୋରେନ୍ ନିର୍ବାଚନ ଲଢ଼ିବେ। ଆର୍ଜେଡି ମୁଖ୍ୟ ସଞ୍ଜୟ କୁମାର ସିଂ ଯାଦବ ହୁସେନବାଦରୁ ଏବଂ ପୂର୍ବତନ ମନ୍ତ୍ରୀ ସୁରେଶ ପାଶ୍ୱାନ ଦେଓଘର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିମେଣ୍ଟର ଦଳଗୁଡ଼ିକ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁଯାୟୀ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସ 70 ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ଆର୍ଜେଡି ଏବଂ ସିପିଆଇଏମ୍ଏଲ୍ 11 ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ଇତିମଧ୍ୟରେ 21 ଜଣଙ୍କ ନାମ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସିପିଆଇଏମ୍ଏଲ୍ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ମାସ 13 ଏବଂ 20 ତାରିଖରେ ମତଗ୍ରହଣ କରାଯିବା ସହ 23 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଗଭୀର ଅବପାତ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ କେନ୍ଦ୍ରୀଭୂତ ହୋଇ ରହିଛି। ଏହି ଅବପାତ ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ 670 କିଲୋମିଟର ଦୂରରେ ରହିଛି। ସେହିପରି ବାଂଲାଦେଶର ଖୋପାପୁରାଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 700 କିଲୋମିଟର ଦୂରରେ ରହିଛି। ଆଗକୁ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। କ୍ରମେ ଏହା ଉତ୍ତର ଦିଗରେ ଗତି କରି ଆସନ୍ତାକାଲି ଭୀଷଣ ବାତ୍ୟା ଦାନାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ପବନର ବେଗ 100ରୁ 110 କିଲୋମିଟର ରହିବାର ସମ୍ଭାବନା ଅଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର ସମସ୍ତ ବନ୍ଦର ଲାଗି ଏକ ନମ୍ଘର ବିପଦ ସଂକେତ ଜାରି କରାଯାଇଛି। ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ତିନି ଦିନ ପାଇଁ 220 ଟ୍ରେନ୍ ବାତିଲ କରାଯାଇଛି। 14 ଉପକୂଳ ଏବଂ ପଡ଼ୋଶୀ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଆଜିଠାରୁ ତିନିଦିନ ପାଇଁ ଛୁଟି ଘୋଷଣା କରାଯିବା ସହ ସମସ୍ତ ନିର୍ଦ୍ଧାରିତ ପରୀକ୍ଷାକୁ ବାତିଲ କରାଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ୍, ଖାଦ୍ୟ, ଔଷଧ ଏବଂ ପାନୀୟ ଜଳ ଭଳି ଅତ୍ୟାବଶ୍ୟକ ସୁବିଧା ଥିବା 800 ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 9 ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଦାନାର ପରିଚାଳନା ନିରୀକ୍ଷଣ ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସବୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ କର୍ତ୍ତାରପୁର ସାହିବ କରିଡର ଚୁକ୍ତିର ସମୟସୀମାକୁ ଆଉ 5 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଭାରତ ଓ ପାକିସ୍ତାନ ସହମତ ହୋଇଛନ୍ତି। ଭାରତରୁ କର୍ତ୍ତାରପୁର ସାହିବ କରିଡର ଦେଇ ଶ୍ରଦ୍ଧାଳୁ ପାକିସ୍ତାନର ନରୱାଲ୍ସ୍ଥିତ ଗୁରୁଦ୍ୱାର ଦରବାର ସାହିବ କର୍ତ୍ତାରପୁରକୁ ଗସ୍ତ ସୁବିଧା ନିମନ୍ତେ 2019 ଅକ୍ଟୋବର 24 ତାରିଖରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାର ବୈଧତା 5 ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ଚୁକ୍ତିର ସମୟସୀମା ବୃଦ୍ଧି ଦ୍ୱାରା ପାକିସ୍ତାନ ର ପବିତ୍ର ଗୁରୁଦ୍ୱାର ଦର୍ଶନ ପାଇଁ ଭାରତୀୟ ଶ୍ରଦ୍ଧାଳୁଙ୍କର କର୍ତ୍ତାରପୁର କରିଡର ବ୍ୟବହାର ସୁବ୍ୟବସ୍ଥିତ ହୋଇପାରିବ। ତେବେ ତୀର୍ଥଯାତ୍ରୀଙ୍କଠାରୁ କୌଣସି ଶୁଳ୍କ ଆଦାୟ ନ କରିବାକୁ ଭାରତ ପାକିସ୍ତାନକୁ ଅନୁରୋଧ କରିଛି। ସୂଚନାଯୋଗ୍ୟ, ପ୍ରତି ତୀର୍ଥଯାତ୍ରୀଙ୍କ ପିଛା ପାକିସ୍ତାନ $20 ସର୍ଭିସ୍ ଚାର୍ଜ ଆଦାୟ କରିବାକୁ ନିଷ୍ପଭି ଗ୍ରହଣ କରିଥିଲା। ତୀର୍ଥଯାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ପାକିସ୍ତାନକୁ ଶୁଳ୍କ ଛାଡ଼ କରିବାକୁ ଅନୁରୋଧ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଦେଶର ଶିଖ୍ ସମ୍ପ୍ରଦାୟଙ୍କୁ ତୀର୍ଥସ୍ଥାନ ଗସ୍ତ କରିବା ନେଇ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ଜାରି ରଖିବେ। ସୀମାପାର ନିଶା କାରବାର ସହ ସମ୍ପୃକ୍ତି ଏବଂ ଆର୍ଥିକ ହେରଫେର ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 6 ଗିରଫ କରିଛି। ମୁମ୍ବାଇର ନହୱା ସେବା ବନ୍ଦରରୁ ସିବିଆଇ 293 କିଲୋଗ୍ରାମ ନିଶାଦ୍ରବ୍ୟ ହେରୋଇନ୍ ଜବତ କରିଛି। ଏହି ପରିପ୍ରେକ୍ଷୀରେ ସିବିଆଇ ତଦନ୍ତ ମଧ୍ୟ ଜାରି ରଖିଛି। ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍ ଫରିଦାବାଦର 2 ଗାଡ଼ି ଏବଂ ଏକ ଫ୍ଲାଟ୍ରୁ ପ୍ରାୟ 353 କିଲୋଗ୍ରାମ ହେରୋଇନ୍ ଜବତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ତଦନ୍ତ ବେଳେ ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ସମ୍ପର୍କରେ ଏକ ନେଟ୍ୱର୍କର ସୂଚନା ମିଳିଛି। ଏଥିରେ ଜଡ଼ିତ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିମାନେ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ବୋଲି ଜଣାପଡ଼ିଛି। ଚୋରାଚାଲାଣ ପାଇଁ ଉଚ୍ଚସ୍ତରୀୟ ସ୍କାର୍ଟଫୋନ୍ ଏବଂ ଏନ୍କ୍ରିପ୍ଟେଡ୍ ଯୋଗାଯୋଗ ଆପ୍ର ବ୍ୟବହାର କରାଯାଇଥିଲା। ଅଭିଯୁକ୍ତଙ୍କ ନାମରେ ଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ, ସ୍ଥାୟୀ ଜମା ଏବଂ ସମ୍ପତ୍ତିକୁ ଜବତ କରାଯାଇଛି ବୋଲି ଇଡି ସୂଚନା ଦେଇଛି। ଭାରତ ଓ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ହକି ପ୍ରତିଯୋଗିତା ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେବ। ଆଜିର ପ୍ରଥମ ମ୍ୟାଚ୍ ଅପରାହ୍ନ 2 ଖେଳାଯିବ। 10 ପରେ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଭାରତର ନୂଆଦିଲ୍ଲୀଠାରେ ଖେଳାଯାଉଛି। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ସିରିଜ୍ର 2 ମ୍ୟାଚ୍ ଖେଳିବ। ଡିଡି ସ୍ପୋର୍ଟସ୍ରେ ଏହି ମ୍ୟାଚ୍ର ସିଧା ପ୍ରସାରଣ କରାଯିବ। ଦର୍ଶକଙ୍କୁ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବା ପାଇଁ କୌଣସି ଟିକଟର ବ୍ୟବସ୍ଥା କରାଯାଇ ନାହିଁ। ଭିଏନା ଟେନିସ୍ ଓପନ୍ ପ୍ରତିଯୋଗିତାରେ ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ି ମାଥ୍ୟୁ ଏଡବେନ୍ ପୁରୁଷ ମିଳିତ ବର୍ଗର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଲିଗ୍ ପର୍ଯ୍ୟାୟର ଗତକାଲିର ଶେଷ ମ୍ୟାଚ୍ରେ ଏହି ଯୋଡ଼ି ଡଚ୍ ଖେଳାଳି ରବିନ୍ ହାସେ ଏବଂ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରେଫ୍ଙ୍କୁ ପରାସ୍ତ କରିଛନ୍ତି। ଆସନ୍ତାକାଲି ଭାରତ ଅଷ୍ଟ୍ରେଲୀୟ ଯୋଡ଼ି ବ୍ରିଟେନ୍ର ନିଏଲ୍ ସ୍କୁପ୍ସ୍କି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କୁ ଭେଟିବେ। ବ୍ରିକ୍ସ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜେଏମ୍ଏମ୍ ଏବଂ ଆର୍ଜେଡି ଘୋଷଣା କଲେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାମୁଦ୍ରିକ ଝଡ଼ରେ ଆଜି ପରିବର୍ତ୍ତିତ ହେବ ପୂର୍ବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ। ସମ୍ଭାବ୍ୟ ବାତ୍ୟା ନେଇ 9 ଜିଲ୍ଲାରେ ମନ୍ତ୍ରୀଙ୍କୁ ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ଶ୍ରୀ କର୍ତ୍ତାରପୁର ସାହିବ କରିଡର ଚୁକ୍ତିର ସମୟସୀମାକୁ ଆଉ 5 ବର୍ଷ ବୃଦ୍ଧି କରିବାକୁ ଭାରତ ପାକିସ୍ତାନ ସହମତ ଏବଂ ଭାରତ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ହକି ପ୍ରତିଯୋଗିତା ଆଜିଠୁ ଆରମ୍ଭ ସମ୍ଭାଦ ଶେଷ ହେଲା ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।